ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଆରାବଳି ପର୍ବତମାଳା ବାବଦ ଆଘର ରାୟ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ। ରାଜ୍ୟସ୍ତରୀୟ ନିଯୁକ୍ତି ମେଲାତି ଆଇବାକାଲ 11 ବିଭାଗର ନୂଆକରି ଚାକିରି ପାଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସବୁ କୋର୍ଟନ କାର୍ଯ୍ୟକାରୀ ଭାଷା ଓଡ଼ିଆ ହେବାର ଦରକାର କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରନ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର 54 ବାର୍ଷିକ ସମ୍ମିଳନୀ ଦେଲେ ଯୋ। ଆଉର୍ ବରଗଡ଼ ଧନୁଯାତ୍ରାନ ଆଜି ପରିବେଷଣ ହୋଇଛି ଗୋପୀମାନଙ୍କର ଦହି ବିକାଶ ସହିତ ଭିନ୍ ଭିନ୍ କାର୍ଯ୍ୟକ୍ରମ। ଆରାବଳି ପର୍ବତମାଳା ନେଇକରି ଗଲା 20 ଦିନ ସୁପ୍ରିମକୋର୍ଟ ଦେଇଥିବା ନିଜର ନିର୍ଦ୍ଦେଶ ଉପରେ ଆଜି ରହିତାଦେଶ ଜାରି କରିଛନ୍। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆଉ ଜଷ୍ଟିସ୍ ଜେକେ ମାହେଶ୍ୱରୀ ଆର୍ ଏଜି ମାସିହଙ୍କୁ ନେଇକରି ଗଠିତ ଖଣ୍ଡପୀଠ ଗୋଟିଏ ନୂଆ ବିଶେଷଜ୍ଞ କମିଟି ଗଠନ କରବାରକେ ନିର୍ଦ୍ଦେଶ ଦେଇଛନ୍। ଏହି କମିଟି ଆରାବଳି ପର୍ବତର ଫେର୍ଗାଏ ସଂଜ୍ଞା ନିରୂପଣ କରବା। ସୁପ୍ରିମକୋର୍ଟ କହିଛନ୍ ଆଘନୁ ଆରାବଳି ବାବଦେ କୋର୍ଟ ଯେନ୍ ସଂଜ୍ଞା ନିର୍ଦ୍ଧାରଣ କରିଥିଲେ ସେ ବାବଦେ ଫଟିକ୍ ସୂଚନା ଚାହୁଁଛନ୍। ଇ ବାବଦେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଆଉ ରାଜସ୍ଥାନ ଗୁଜରାଟ ଦିଲ୍ଲୀ ଆଉ ହରିୟାଣାଥି ଜବାବ ଦେବାରକେ ନିର୍ଦ୍ଦେଶ ଦେଇଛନ୍। ଇ ପ୍ରସଙ୍ଗତି କେନ୍ଦ୍ର ପରିବେଶ ଜଙ୍ଗଲ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ ଆରାବଳି ଜଙ୍ଗଲ ଇଲାକାର ପୁନରୁଦ୍ଧାର ଆର୍ ପରିବେଶଗତ ସ୍ଥିରତାକେ ଉନ୍ନତ କରବାର୍ ଲାଗି କେନ୍ଦ୍ର ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ସବୁଜ ଆରାବଳି ପଦକ୍ଷେପ ନିଆଯିବାର ସହିତ ଗଛ ଲଗାବାର କାର୍ଯ୍ୟକ୍ରମ ଜାରି ରହିଛି। ଆରାବଳି ପର୍ବତର ସୁରକ୍ଷା ଆଉ ସଂରକ୍ଷଣ ସରକାରଙ୍କ ଦାୟିତ୍ୱ ବୋଲି ଶ୍ରୀ ଯାଦବ କହିଛନ୍। ଆରାବଳି ପର୍ବତର 100 ଉଚ୍ଚତାକେ ନେଇକରି ଦିଆଯାଇଥିବା ନୂଆ ପରିଭାଷା ବାବଦେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ତରଫ ଭୁବନେଶ୍ୱରର ରେଲ ଅଡିଟୋରିୟମଠାରେ ଆଇବାକାଲି ନିଯୁକ୍ତି ମେଳା ଆୟୋଜନ ହେବା। ଏଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି 11 ବିଭାଗର ନୂଆକରି ଚାକିରି ପାଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେବେ। ଏ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ସର୍କିଟ୍ ହାଉସ୍ଠାରେ 100 ଅତ୍କା ଲୁକର ଅଭିଯୋଗର ଶୁଣାଣି କରିଛନ୍। ମୁଖ୍ୟମନ୍ତ୍ରୀ ତିନିଦିନିଆ କେନ୍ଦୁଝର ଗସ୍ତି ଯାଇକରି ଲୁକର ଭିନ୍ ଭିନ୍ ସମସ୍ୟା ଶୁଣବାର ସହିତ ଇତାର ସମାଧାନ ଲାଗି ସରକାରୀ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦୁଇଦିନିଆ ନିଖିଲ ଓଡ଼ିଶା ଆଇନଜୀବୀ ସଂଘର 54 ବାର୍ଷିକ ସମ୍ମିଳନୀ ଆଜି ଉଦ୍ଘାଟିତ ହୋଇଛି। ଇତି ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି କହିଛନ୍ ଜାତୀୟ ଶିକ୍ଷାନୀତି ଅନୁସାରେ ଶିକ୍ଷାର ମାଧ୍ୟମ ମାତୃଭାଷା ହେବାର ଉଚିତ। ଭାରତର ନ୍ୟାୟ ବ୍ୟବସ୍ଥାକେ ସାଧାରଣ ଲୁକର ପାଖକେ ପହଞ୍ଚାବାରକେ ହେଲେ ମାତୃଭାଷାଥି କାମ କରବାକେ ଅନୁରୋଧ କରିଛନ୍। ରାଜ୍ୟର ସବୁକୋଟନ କାର୍ଯ୍ୟକାରୀ ଭାଷା ଓଡ଼ିଆ ହେବାର ଦରକାର। ଭାଷାର ପ୍ରତିବନ୍ଧକ ଦୂର ହେଲେ ହିଁ ସମାଜର ଶେଷ ଧାଡ଼ି ନ ଥିବାର ଲୋକେ ଉଚିତ ନ୍ୟାୟ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
ଅନୁରୋଧ ହେଲା ଯେ ଓଡ଼ିଶାର କୋର୍ଟ ଲାଙ୍ଗୁଏଜକୁ ମାତୃଭାଷାରେ କରାଯାଉ, ଓଡ଼ିଆରେ କରାଯାଉ। ସ୍ଥାନୀୟ କେଉଁ ଅଞ୍ଚଳ ଯଦି ସମ୍ବଲପୁରୀ କେଉଁ ଅଞ୍ଚଳରେ ଗଞ୍ଜାମ ଭାଷା ବି ଉପଯୋଗ କରିବ ସେଠି କରାଯାଉ। ତଳ ସ୍ତରର ଓକିଲମାନଙ୍କୁ ଗରିବ ଲୋକଙ୍କର କଥାକୁ ଅଭିବ୍ୟକ୍ତିରେ ପରିବର୍ତ୍ତିତ କରିବା ପାଇଁ, ଅନ୍ତର କଥାକୁ ଭାଷାରେ ପରିବର୍ତ୍ତିତ କରିବା ପାଇଁ ସ୍ଥାନୀୟ ଭାଷାର ମାତୃଭାଷାର ହିଁ ଆବଶ୍ୟକତା ଅଛି। ଧୀରେ ଧୀରେ ଓଡ଼ିଶାର ବ୍ୟବହାରିକ ଲାଙ୍ଗୁଏଜ ମାତୃଭାଷା ହଉ, ଏଇଟା ମୁଁ ଆଜି ଅନୁରୋଧ କରିଯାଇଛି। ହାଇକୋର୍ଟରେ ବି ମାତୃଭାଷାରେ ହିଁ ଓକିଲାତି କରାଯାଉ, ଆର୍ଗ୍ୟୁମେଣ୍ଟ କରାଯାଉ, ତର୍କ ରଖାଯାଉ, ଏହାଦ୍ୱାରା ଗରିବ ଲୋକ ସବୁଠୁ ଅଧିକ ଲାଭ ପାଇବେ।
ଏହି ସମ୍ମିଳନୀ ଆଇନଜୀବୀଙ୍କର ସୁରକ୍ଷା, କଲ୍ୟାଣ, ସଂସ୍ଥାଗତ ସୁଦୃଢ଼ତା, ସ୍ୱାସ୍ଥ୍ୟ ସୁରକ୍ଷା ଆର୍ ନ୍ୟାୟ ବାବଦ 5 ଦାବି ଉପରେ ଆଲୋଚନା ହୋଇଛି। ଏହି କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହିତ ସମ୍ମାନିତ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ୟ ବକ୍ତା ଭାବେ ଲ କମିଶନର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଉପସ୍ଥିତ ଥିଲେ। ଭାରତର ସ୍ୱାଧୀନତା ଇତିହାସ ଖାଲି ଆନ୍ଦୋଳନର ସଂଗ୍ରହ ନୁହେଁ, ଇଟା ହଜାର ହଜାର ବୀର ସନ୍ତାନଙ୍କର ଆତ୍ମବଳିଦାନ କଥା କହିସି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର କୁଦୁପାଲିଠାରେ ତ୍ରିରଙ୍ଗା ପଦଯାତ୍ରାଥି ସାମିଲ ହୋଇକରି ଶ୍ରୀ ପ୍ରଧାନ କହିଛନ୍ ଏ ପବିତ୍ର ଜାଗାକେ ଗୋଟିଏ ବଡ଼ ସଂଗ୍ରାମୀ ଆଉ ସାଂସ୍କୃତିକ ତୀର୍ଥ ଜାଗା ଭାବେ କରବାର ଲାଗି ସମକର ସହଯୋଗ ଜରୁରୀ ଆଏ।
ଆମେ ଏଠି ଆଜି ଜିଲ୍ଲା ପ୍ରଶାସନ ସାଙ୍ଗରେ ଦାୟିତ୍ୱ ଦେଇଛୁ ଏହାକୁ ଏକ ଆକର୍ଷଣୀୟ ସାଂସ୍କୃତିକ ପୀଠସ୍ଥଳୀ, ଯେତେବେଳେ ଆମ ଦେଶ ସ୍ୱତନ୍ତ୍ରତାର 100 ପାଳନ କରିବ ଏ ଭୂମିକୁ ସେ ପର୍ଯ୍ୟନ୍ତ ଏକ ବଡ଼ ସଂଗ୍ରାମୀମାନଙ୍କର ତୀର୍ଥସ୍ଥଳୀ ଭାବେ, ବୀର ସୁରେନ୍ଦ୍ର ସାଏଙ୍କର ଭୂମି, ତାଙ୍କର ଜନ୍ମଭୂମି, ତାଙ୍କ ପରିବାରର ଅବଦାନ, ତାଙ୍କ ପରିବାରର ବଳିଦାନ, ସବୁକୁ ମନେ ରଖିକି ଯେଉଁଠି ବଡ଼ ସ୍ମାରକୀ ହଉ ଏହାକୁ ଆମର ଦାୟିତ୍ୱ ଆଜିର ପିଢ଼ି ପାଖରେ ଉପସ୍ଥାପିତ କରିବା ପାଇଁ ମୁଁ ନିଜକୁ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅନୁଭବ କରୁଛି।
ଏହି ଅବସରରେ କୁଦୋପାଲି ପ୍ରାଇମେରୀ ସ୍କୁଲ୍ ନୁ ତ୍ରିରଙ୍ଗା ପଦଯାତ୍ରା ବାହାରିକରି ଶହୀଦ ସ୍କୃତି ସ୍ତମ୍ଭତି ପହଞ୍ଚିଥିଲା। ଆଇବାକାଲ ପାଳନ ହେବାରକେ ଥିବା ଶହୀଦ ଦିବସର ତୟାରି ଭାବେ ଏହି ପଦଯାତ୍ରା କରାଯାଇଛି। ଇତାର ସହିତ ଶ୍ରୀ ପ୍ରଧାନ କୁଦୋପାଲିଠାରେ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟନ କରିଛନ୍। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। 1857 ମସିହା ଡିସେମ୍ବର ମାସ 30 ତାରିଖ ଥି ଇଂରେଜମାନେ କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ। ସେଦିନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଇଙ୍କର ଭାଇ ଛବିଳ ସାଇଙ୍କର ସହିତ 57 ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ। ଏଥି 11 ଜଣ ସଂଗ୍ରାମୀ ଗିରଫ ହୋଇଥିବା ବେଳେ 4 ଜଣଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର 53 ନମ୍ଘର ଜାତୀୟ ରାଜପଥ ସିନ୍ଦୁରପଙ୍କ ଛକେ ଗୋଟିଏ ପ୍ରବେଶ ତୋରଣର ଲୋକାର୍ପଣ କରିଛନ୍। ବୀର ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଇଙ୍କର ସହିତ 57 ଜନ ଶହୀଦଙ୍କର ଗାଥା ତୋରଣଥି ଠାନ୍ ପାଇଛି। ସହରର ସବୁ ଦିଗେ ଖେପ୍ ଖେପ୍ କରି ଏନ୍ତା ତୋରଣ ତିଆରି କରାଯିବା ବୋଲି ଶ୍ରୀ ପ୍ରଧାନ କହିଛନ୍। ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର 6 ନମ୍ଘର ଦିନେ ଆଜ ଗୋପପୂର୍ଣ୍ଣ ଗୋପୀଙ୍କର ଦହିବିକା ଆଉ ବସ୍ତ୍ରହରଣ କାର୍ଯ୍ୟକ୍ରମ ପରିବେଷଣ ହୋଇଯାଇଛି। ଏତାର ସହିତ ମଥୁରା ନଗରୀନ ରଙ୍ଗସଭା, ଆସନ୍ନ ଯୁଦ୍ଧ ପ୍ରସ୍ତୁତି, ରାଜନ୍ୟ ବର୍ଗଙ୍କ ସାଙ୍ଗେ ଆଲୋଚନା, ପ୍ରଶାସନିକ ଅଧିକାରୀଙ୍କ ସହିତ ଜନତା ଦରବାରର ଶଙ୍ଖଚୂଡ଼ଙ୍କୁ ଗୋପପୁର ତକ୍ ପଠାଯିବାର, ଗଲାକାଲ 5 ନମ୍ଘର ଦିନେ ଧନୁଯାତ୍ରାତି କଂସ ମହାରାଜଙ୍କ ରାଜଦରବାରଟି ରାଜଅତିଥି ଭାବେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଶ୍ରୀକୃଷ୍ଣ ଆଉ ବଳରାମଙ୍କର ଅପୂର୍ବ ଲୀଲାଥି ଗୋପପୁରବାସୀ ବି ମୋହିତ ହୋଇଥିଲେ। ଲକ୍ଷେ ଭାର ପଦ୍ମ ତୁଲବାର ଲାଗି ଗୋପାଳ ବାଳକଙ୍କ ସାଙ୍ଗେ କାଳିନ୍ଦୀ ହୃଦକେ ଶ୍ରୀକୃଷ୍ଣ ବଳରାମ ଆସିଥିବାର ବେଳେ କାଳିଅ ନାଗ ଦଂଶନ କରବାରକେ ଉଦ୍ୟମ କରିଥିଲା। ଗୋପପୂର୍ଣ୍ଣ ହୋଇଥିବାର କାଳିଅ ଦଳ ନାଟକଟି ସବୁ କଳାକାରଙ୍କ ଜୀବନ୍ତ ଅଭିନୟ ବହୁତ ମନଛୁଆଁ ହୋଇଥିଲା। ଆଇବାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂସଙ୍କର ଦରବାରର ରାଜଅତିଥି ଭାବେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଧନୁଯାତ୍ରା ଅବସରରେ 11 ଦିନ ତକ ବରଗଡ଼ ସହର, ମଥୁରା ଆଉ ଅମ୍ବାପାଲି ଇଲାକାକେ ଗୋପପୁର କରାଯାଇଛି। ଭୁବନେଶ୍ୱର ତମାଣ୍ଡୋଠାରେ ଥିବା ଗଭର୍ଣ୍ଣମେଣ୍ଟ କଲେଜ ଅଫ୍ ଫିଜିକାଲ ଏଜୁକେସନ୍ର 25 ମିଟର ଇନ୍ଡୋର ସନ୍ତରଣାଗାରର ଉଦ୍ଘାଟିତ ହୋଇଛି। ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଇତାର ଉଦ୍ଘାଟନ କରିଛନ୍। ଏହି ଅବସରରେ ସେ କହିଛନ୍, ଇ ସନ୍ତରଣାଗାର ଜାତୀୟ ଆଉ ଅନ୍ତର୍ଜାତୀୟ ସ୍ତରଥି ପ୍ରତିଯୋଗିତାର ତୟାରି କରବାରକେ ସନ୍ତରକମାନଙ୍କ ଲାଗି ସାହାଯ୍ୟ ହେବା। ସମ୍ବଲପୁର ଆରଣ୍ୟକ ମଞ୍ଚଠାରେ 28 ନମ୍ଘର ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଆଜି ଉଦ୍ଯାପିତ ହେଉଛି। ଉଦ୍ଯାପନୀ ସଂଜେ ଏଚ୍ଏନ୍ ପ୍ରଦର୍ଶନୀ ନାଟକ ଜୀବନ ତାକର ସ୍ୱାଧୀନତା ଆମର ମାଧୋ ସିଂ ମଞ୍ଚସ୍ଥ ହେଉଛି। ଇନ ଜନେଇ ଦିଆଯାଇପାରେ ଯେ ଗଲା ବୁଧବାର ଦିନ ମୂଲ ହୋଇଥିବା ଏହି ପ୍ରତିଯୋଗିତାଟି 15 ନାଟ୍ୟ ଦଳ ଭାଗ ନେଇଥିବା ବେଳେ 11 କ୍ଲବ ତରଫ ନାଟକ ପରିବେଷଣ କରାଯାଇଛି। ସମ୍ବଲପୁର ଲୋକ ମହୋତ୍ସବ ଆଇବା ଜାନୁଆରୀ 4, 5 ଆଉ 6 ତାରିଖ 3 ଦିନ ତକ ଅଇଁଠାପାଲି ପିଏଚ୍ଡି ପଡ଼ିଆ ନ ହେବା। ଜିଲ୍ଲା ସଂସ୍କୃତି ପରିଷଦ ତରଫୁ ଏହି ମହୋତ୍ସବ ଆୟୋଜନ କରାଯାଉଛି। ଏଥିଲାଗି ପରିଷଦର ଆଲୋଚନାଚକ୍ର ଉପସମିତି ତରଫୁ ଆଜି କୁଚିଣ୍ଡା ଆଉ ରେଡ଼ାଖୋଲଠାରେ ଉପଖଣ୍ଡସ୍ତରୀୟ ଆଲୋଚନାଚକ୍ର ହୋଇଯାଇଛି। ସୁରକ୍ଷିତ ଟ୍ରେନ୍ ଚଳାଚଳ ଦିଗେ ଜୋର୍ ଦେଇକରି ନିଜର ଦାୟିତ୍ୱ ଠିକ୍ ଭାବେ ତୁଲେଇଥିବା 7 ଜଣ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ସମ୍ବଲପୁର ରେଲ୍ ଡିଭିଜନ୍ ତରଫୁ ସମ୍ମାନିତ କରାଯାଇଛି। ସମ୍ବଲପୁର ମଣ୍ଡଳ ରେଲ୍ ପ୍ରବନ୍ଧକ ସୁଭାଷ ଚୌଧୁରୀ ଏହି ଅଧିକାରୀ ଆଉ କର୍ମଚାରୀମାନଙ୍କୁ ପ୍ରମାଣପତ୍ର ଆଉ ପୁରସ୍କାର ଦେଇକରି ସମ୍ମାନିତ କରିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଆୟୋଜି ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୂର୍ଣ୍ଣ ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଏଥି 49 ଅଭିଯୋଗ ଆସିଥିବାର ବେଳେ ସେଥିଭିତରୁ 36 ବ୍ୟକ୍ତିଗତ, 13 ସାମୂହିକ ଅଭିଯୋଗ ରହିଥିଲା। ସବୁ ଅଭିଯୋଗମାନଙ୍କ ଧାରିତ ସମୟ ଭିତରେ ସମାଧାନ କରବାରକେ ଜିଲ୍ଲାପାଳ ନୃପରାଜ ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ କଣ୍ଟାମାଲ ବ୍ଲକ ଅଧୀନତି ଥିବା ଲମ୍ସରୀ ପଞ୍ଚାୟତ କାର୍ଯ୍ୟାଳୟ ଜନଶୁଣାଣି ଶିବିର ହୋଇଯାଇଛି। ଇତି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ରହିକରି ଅଭିଯୋଗମାନଙ୍କ ସମାଧାନ କରିଥିଲେ। ଶିବିରଟି ମୋଟ 49 ଅଭିଯୋଗ ଆସିଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଜି ତାର 66 ନମ୍ଘର ସ୍ଥାପନା ଦିବସ ପାଳନ କରୁଛି। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପାର୍କନ ତିଆରି ହୋଇଥିବାର ନୂଆ ଖୁଆଡ଼ମାନଙ୍କର ଲୋକାର୍ପଣ କରିଛନ୍। ଇତାର ସହିତ ଉତ୍ତର ପୂର୍ବ ପାନୋରାମା, କଲରାପତ୍ରିଆ ବାଘଖୁଆଡ଼, ଉଦ୍ୟାନ କୃଷି ଶାଖା, ତୃଣଭୋଜୀ ପଶୁ ସଂରକ୍ଷିତ ସଂରକ୍ଷଣ ସୁବିଧାର ଉଦ୍ଘାଟନ ହୋଇଛି। ରାଜ୍ୟ ଶୀତଲହରୀ ଜାରି ରହିଛି। ଆଇବା 3 ଦିନ ତକ ତାପମାତ୍ରାତି ଖାସ୍ ନାଇଁ ବଦଲେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ଆଇବାକାଲି ପହପନୁ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଆର୍ ବାଲେଶ୍ୱରର ଗୋଟେ ଯୋଡ଼େ ଜାଗାନ ଜବର କୁହୁଡ଼ି ହେବା। ଝାରସୁଗୁଡ଼ା ଆର୍ ଅନୁଗୁଳ ଜିଲ୍ଲାର କେତେ ଜାଗାନ ଅତ୍କା ଶୀତ ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଆରାବଲି ପର୍ବତମାଳା ବାବଦ ଆଘର ରାୟ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ। ରାଜ୍ୟସ୍ତରୀୟ ନିଯୁକ୍ତି ମେଳାଥି ଆଇବାକାଲ 11ଟା ବିଭାଗର ନୂଆକରି ଚାକିରି ପାଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ଆଉର୍ ରାଜ୍ୟର ସବୁ କୋର୍ଟର କାର୍ଯ୍ୟକାରୀ ଭାଷା ଓଡ଼ିଆ ହେବାର ଦରକାର କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।